ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। শ্রোতা আমি আশা করুছু যে আমার কার্যক্রম আপনার পসন্দ লাগুব আপনার মতামত পাই আমার এই ঠিকার যোগাযোগ করতু আমার আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori
হস এবং জেরোম। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমি অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপনমানঙ্কু এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপনকু আশীর্বাদ করন্তু। আপনকু সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখন্তু। শত্রু শয়তান হস্তরু সে আপনকু সুরক্ষিত রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক অনুগ্রহ সদাসর্বদা আপনঙ্ক ঠারে সহবর্তী রহ। প্রিয় শ্রোতা, চলন্তু আজি আমি মানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে হুস এবং জেরম। বন্ধু, নবম শতাব্দীর আরম্ভরে বোহেমিয়ারে সুসমাচার লগা যাইথিলা বা প্রচার করা যাইথিলা। লোকঙ্ক ভাষারে বাইবল অনুবাদ করা যাইথিলা। সর্বসর্বধারণ উপাসনা করা যাইথিলা। কিন্তু পোপর শক্তি বড়িবা সহিত ঈশ্বরঙ্ক বাক্য অন্ধকার হইগলা। রাজামানঙ্কর গর্ভরু নম্র করিবা পাই গ্রেগরি সাত নিজে গ্রহণ করিথিলে। লোকমানঙ্কু দাস করিবা উপরে কোনোসি উদ্দেশ্য নথিলা এবং সেই অনুযায়ী বোহেমিয়ান ভাষারে সর্বসাধারণ উপাসনাকু বারণ করিবা পাই এক স্ট্যান্ডার্ড করা যাইথিলা। পোপ ঘোষণা করন্তি যে সর্বশক্তিমান ব্যক্তিঙ্ক নিকটরে তাঙ্কর উপাসনা এক অজ্ঞাত ভাষারে পালন করা যিবা উচিত এবং এই নিয়ম পালন করি ন করিবাকু অনেক মন্দতা এবং বিদ্রোহ সৃষ্টি হয়েছে। বন্ধু, এইপরি রোম আদেশ দিয়েছেন যে ঈশ্বরঙ্ক বাক্যরে আলোক লিভিযিবা উচিত এবং লোকমানে অন্ধকারে বন্ধ হওয়া উচিত। কিন্তু চত্র সংরক্ষণ পাই স্বর্গ অন্যান্য প্রতিনিধি যোগাই দিয়েছিল। ফ্রান্স এবং ইটালির সেমানঙ্কু ঘরু নির্যাতনা দ্বারা অনেক ওয়ালেন্ডেন্স এবং আল বিগনেট বোহেমিয়াকু আসছিল। যদিও সেমানে খোলাখোলি ভাবরে শিক্ষাদান করিবাকু সাহস কলে না। বন্ধু, সেমানে গুপ্তরে উৎসাহর সহিত পরিশ্রম কলে। এপরি প্রকৃত বিশ্বাস শতাব্দী শতাব্দী পর্যন্ত সংরক্ষিত হয়ে রহিলা। হুসঙ্ক দিন পূর্বরু বোহেমিয়ারে পুরুষমানে নথিলে। যেমানে চর্চে থিবা দুর্নীতি এবং লোকমানঙ্কর অপারতাকু খোলাখোলি নিন্দা করেছিলে। সেমানঙ্ক পরিশ্রম ব্যাপক আগ্রহকু উৎসাহিত কলা। হাইরেক ভয় জাগ্রত হেলা এবং সুসমাচার শিষ্যমানঙ্ক উপরে নির্যাতনা খোলা হেলা। জঙ্গল ও পর্বতর পূজাপাঠ করিবা পাই সেমানঙ্কু সৈনিক মানে শিকার কলে এবং অনেককু হত্যা করি দেইথিলে। কিছু সময় পরে স্থির হেলা যে রমিশ পূজার বিদায় নেইথিবা সমস্ত পড়ি দিয়া যিবা উচিত। কিন্তু যেতেবেলে খ্রিস্টান মানে নিজ জীবনকু সমর্পণ কলে সেমানে সেমানঙ্ক কারণর বিজয়কু অপেক্ষা কলে। মৃত্যুবরণ করিবা সময়রে যেমানে কুশবিধ ত্রাণকর্তা উপরে বিশ্বাস দ্বারা ପରିତ୍ରାଣ ପାଇବାକୁ ହେବ ବୋଲି ଶିକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସତ୍ୟର ଶତ୍ରୁମାନ କ୍ରୋଧ ବର୍ତ୍ତମାନ ଆମ ଉପରେ ପରାଜିତ ହୋଇଛି, କିନ୍ତୁ ଏହା ଚିରକାଳ ପାଇଁ ରହିବ ନାହିଁ। ସାଧାରଣ ଲୋକଙ୍କ ମଧ୍ୟରେ ଜଣେ ଖଣ୍ଡା କିମ୍ବା ଅଧିକାର ବିନା ଉତ୍ପନ୍ନ ହେବ ଏବଂ ତାଙ୍କ ବିରୁଦ୍ଧରେ ସେମାନେ ବିଜୟୀ ହୋଇପାରିବେ ନାହିଁ। ଲୁଥରଙ୍କ ସମୟ ଏପର୍ଯ୍ୟନ୍ତ ବହୁତ ଦୂରରେ ଥିଲା, କିନ୍ତୁ ଆଗରୁ ଜଣେ ଉଠୁଥିଲା ଯାହାର ରୋମ୍ ବିରୁଦ୍ଧରେ ସାକ୍ଷା ଦେଶଗୁଡ଼ିକୁ ଉତ୍ତେଜିତ କରିବ। ଜନ୍ ହର୍ଷ ନମ୍ର ଭାବରେ ଜନ୍ ହୋଇଥିଲେ ଏବଂ ପିତାଙ୍କ ମୃତ୍ୟୁରେ ସେ ଅନାଥ ହୋଇଯାଇଥିଲେ। ତାଙ୍କର ଧାର୍ମିକତା, ମାତା, ଶିକ୍ଷା ଏବଂ ଈଶ୍ୱରଙ୍କ ଭୟକୁ ବହୁମୂଲ୍ୟ ସମ୍ପତ୍ତି ଭାବରେ ନିଜ ପୁଅ ପାଇଁ ଏହି ତୀର୍ଥସ୍ଥଳ ସୁରକ୍ଷିତ କରିବାକୁ ଚେଷ୍ଟା କଲେ। ହୁସ୍ ପ୍ରାଦେଶିକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଏବଂ ପରେ ପ୍ରାଗରରେ ଥିବା ବିଶ୍ୱବିଦ୍ୟାଳୟକୁ ମରାମତି କରି ଏକ ପରୋପକାରୀ ପଣ୍ଡିତ ଭାବରେ ଆଡମିସନ ଗ୍ରହଣ କରିଥିଲେ। ସେ ତାଙ୍କ ମାଆଙ୍କ ସହ ପ୍ରାଗା ଯାତ୍ରା ସମୟରେ ଯାଇଥିଲେ। ବିଧବା ଏବଂ ଗରିବ ତାଙ୍କ ପୁଅକୁ ଦେବା ପାଇଁ ତାଙ୍କର ସାଂସ୍କାରିକ ଧନ ଉପହାର ନଥିଲା, କିନ୍ତୁ ସେମାନେ ମହାନଗରର ନିକଟରେ ହେବାରେ ସେ ପିତୃପୁରୁଷଙ୍କ ନିକଟରେ ଆଣ୍ଠୁ ମାଡ଼ି ସ୍ୱର୍ଗରେ ଥିବା ପିତାଙ୍କ ଆଶୀର୍ବାଦ ପାଇଁ ନିବେଦନ କଲେ। ତାଙ୍କ ପ୍ରାର୍ଥନାର ଉତ୍ତର କିପରି ହେବ ସେହି ମାତା ଜାଣିନଥିଲେ। ବନ୍ଧୁ, ବିଶ୍ୱବିଦ୍ୟାଳୟରେ ହୁସ୍ ଖୁବ୍ ଶୀଘ୍ର ନିଜର ଆକ୍ଲାନ୍ତ ପ୍ରୟୋଗ ଏବଂ ଦୃଢ଼ ପ୍ରଗତି ଦ୍ୱାରା ନିଜକୁ ପୃଥକ କରିଥିଲେ। ଯେତେବେଳେ ତାଙ୍କର ନିଖୁଣ ଜୀବନ ଏବଂ ଭଦ୍ର ନିର୍ବାସନ ଜିତିବା ତାଙ୍କୁ ସର୍ବଭାରତୀୟ ସମ୍ମାନ ପ୍ରଦାନ କରିଥିଲା, ସେ ରୋମାନ ଚର୍ଚ୍ଚର ଜଣେ ଆନ୍ତରିକ ଅନୁଗତ ଥିଲେ ଏବଂ ଆଧ୍ୟାତ୍ମିକ ଆଶୀର୍ବାଦ ପାଇଁ ଏକ ଆନ୍ତରିକ ସନ୍ଧାନକାରୀ ଥିଲେ, ଯାହା ଏହାକୁ ପ୍ରଦାନ କରିବାକୁ କହିଥାଏ। ଏକ ଜୟନ୍ତୀ ଅବସରରେ ସେ ସ୍ୱୀକାର କରିବାକୁ ଯାଇଥିଲେ। ତାଙ୍କୁ ଅଳ୍ପ ଦୋକାନରେ ଶେଷ କିଛି ମୁଦ୍ରା ଦେଇଥିଲେ ଏବଂ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ, ଯାହାଦ୍ୱାରା ସେ ପ୍ରତିଜ୍ଞା କରାଯାଇଥିବା ଅବସାନରେ ଆଶୀର୍ବାଦର ହୋଇପାରିବେ। ତାଙ୍କ କଲେଜ ପାଠ୍ୟକ୍ରମ ସମାପ୍ତ କରିବା ପରେ ସେ ପୁରୋହିତରେ ପ୍ରବେଶ କଲେ ଏବଂ ଶୀଘ୍ର ପ୍ରତିଷ୍ଠିତ ହେଲେ। ସେ ଶୀଘ୍ର ରାଜାଙ୍କ କୋର୍ଟରେ ସଂଗଲ୍ମ ହେଲେ। ତାଙ୍କୁ ପ୍ରଫେସର ଏବଂ ପରେ ବିଶ୍ୱବିଦ୍ୟାଳୟର ରେକର୍ଡର ମଧ୍ୟ କରାଯାଇଥିଲା, ଯେଉଁଠାରେ ସେ ତାଙ୍କ ଶିକ୍ଷା ଗ୍ରହଣ କରିଥିଲେ। କିଛି ବର୍ଷ ମଧ୍ୟରେ ନମ୍ର ଦାନକାରୀ ପଣ୍ଡିତ ତାଙ୍କ ଦେଶରେ ଗର୍ଭରେ ପରିଣତ ହେଲେ ଏବଂ ତାଙ୍କ ନମ୍ର ସମଗ୍ର ୟୁରୋପରେ ପ୍ରସିଦ୍ଧ ହେଲା। ବନ୍ଧୁ, କିନ୍ତୁ ଅନ୍ୟ ଏକ କ୍ଷେତ୍ରରେ ହୁସ୍ ସଂସ୍କାର କାର୍ଯ୍ୟ ଆରମ୍ଭ କରିଥିଲେ। ପୁରୋହିତଙ୍କ ଆଦେଶ ଗ୍ରହଣ କରିବାର ଅନେକ ବର୍ଷ ପରେ ସେ ବେଥଲମର ଚାପେଲରେ ପ୍ରଚାରକ ଭାବରେ ନିଯୁକ୍ତ ହେଲେ। ଏହି ଚାପେଲର ପ୍ରତିଷ୍ଠିତା ଲୋକମାନଙ୍କ ଭାଷାରେ ଶାସ୍ତ୍ରର ପ୍ରଚାରକ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବରେ ପ୍ରଚାର କରୁଥିଲେ। ରୋମ୍ର ଏହି ଅଭ୍ୟାସକୁ ବିରୋଧ କରିବା ସତ୍ତ୍ୱେ ବୋହମିଆରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନଥିଲା, କିନ୍ତୁ ବାଇବଲ ବିଶେଷ ବିଷୟରେ ବହୁତ ଅଜ୍ଞାତ ଥିଲା ଏବଂ ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ଖରାପ ମନ୍ଦତା ପ୍ରାଧାନ୍ୟତା ବିସ୍ତାର କଲା। ଏହି ଦୁଷ୍କର୍ମଗୁଡ଼ିକ ହୁସ୍ ଅସନ୍ତୁଷ୍ଟ ଭାବରେ ନିନ୍ଦା କଲେ। ସତ୍ୟ ଏବଂ ସୁଧାତର ସିଦ୍ଧାନ୍ତଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଈଶ୍ୱରଙ୍କ ବାକ୍ୟକୁ ନିବେଦନ କଲେ। ପ୍ରାଗରର ଜଣେ ନାଗରିକ ଜେରୋମ୍, ଯିଏକି ପରେ ହୁସ୍ଙ୍କ ସହ ଏତେ ଘନିଷ୍ଠ ହୋଇଥିଲେ, ଇଂଲଣ୍ଡ ଫେରିବା ପରେ ତାଙ୍କ ଓ ୱିକ୍ଲିଫ୍ଙ୍କ ଲେଖା ଆଣିଥିଲେ। ଲଣ୍ଡନର ରାଣୀ, ଯିଏ ୱିକ୍ଲିଫ୍ଙ୍କୁ ଶିକ୍ଷାରେ ପରିବର୍ତ୍ତନ କରିଥିଲେ, ସେ ଜଣେ ବୋହିମିନିଆନ୍ ରାଜକୁମାରୀ ଥିଲେ ଏବଂ ତାଙ୍କ ପ୍ରଭାବରେ ସଂସ୍କାରଙ୍କର କାର୍ଯ୍ୟ ମଧ୍ୟ ତାଙ୍କ ଦେଶରେ ବ୍ୟାପକ ଭାବରେ ପ୍ରସାରିତ ହୋଇଥିଲା। ଏହି କାର୍ଯ୍ୟଗୁଡ଼ିକ ହୁସ୍ ଆଗ୍ରହ ସହିତ ପଢ଼ନ୍ତି। ସେମାନଙ୍କ ଲେଖାକୁ ଜଣେ ଆନ୍ତରିକ ଖ୍ରୀଷ୍ଟିଆନ ବୋଲି ବିଶ୍ୱାସ କରୁଥିଲେ ଏବଂ ସେ ଯେଉଁ ସଂସ୍କାର ଆଣିଥିଲେ ତାହା ପ୍ରତି ସୃଷ୍ଟି ହେବାକୁ ଆଗ୍ରହୀ ଥିଲେ। ପୂର୍ବରୁ ଯଦିଓ ସେ ଏହା ଜାଣିନଥିଲେ, ହୁସ୍ ଏକ ପଥରେ ପ୍ରବେଶ କରିଥିଲେ ଯାହା ତାଙ୍କୁ ରୋମ ଠାରୁ ବହୁ ଦୂରେ ପହଞ୍ଚାଇବ। ପ୍ରାୟ ଏହି ସମୟରେ ଲଣ୍ଡନର ଦୁଇ ଜଣ ଅପରିଚିତ ବ୍ୟକ୍ତି ପ୍ରାଗରରେ ପହଞ୍ଚିଥିଲେ, ଯେଉଁମାନେ ଆଲୋକ ଗ୍ରହଣ କରିଥିଲେ ଏବଂ ଏହି ଦୂର ଦେଶରେ ଏହାକୁ ବିସ୍ତାର କରିବାକୁ ଆସିଥିଲେ। ପୋପ୍ ସର୍ବତା ଉପରେ ଖୋଲା ଆକ୍ରମଣରୁ ଆରମ୍ଭ କରି କର୍ତ୍ତୃପକ୍ଷ ସେମାନଙ୍କୁ ଶୀଘ୍ର ଚୁପ୍ କରିଦେଲେ, କିନ୍ତୁ ସେମାନଙ୍କ ଉଦ୍ଦେଶ୍ୟ ଛାଡ଼ିବାକୁ ଅନିଚ୍ଛା ପ୍ରକାଶ କରି ସେମାନେ ଅନ୍ୟ ପଦପେକ୍ଷ ଗ୍ରହଣ କରିବାକୁ ଲାଗିଲେ। କଳାକାର ତଥା ପ୍ରଚାର ଭାବରେ ସେମାନେ ସେମାନଙ୍କ ଦକ୍ଷତା ଅଭ୍ୟାସ କରିବାକୁ ଲାଗିଲେ। ଜନସାଧାରଣଙ୍କ ପାଇଁ ଖୋଲା ସ୍ଥାନରେ ସେମାନେ ଦୁଇଟି ଚିତ୍ର ଆଙ୍କିଲେ। ଜଣେ ଜେରୁସାଲମରେ ଖ୍ରୀଷ୍ଟଙ୍କ ପ୍ରବେଶକୁ ପ୍ରତିପାଦିତ କଲା ନମ୍ର ଏବଂ ଗଧ ଉପରେ ବସି। ଏହା ତାଙ୍କ ଶିଷ୍ୟମାନେ ଯାତ୍ରା ପୋଷାକରେ ଏବଂ ଉଲଗ୍ନ ପାଦରେ ଅନୁସରଣ କଲେ। ଅନ୍ୟ ଚିତ୍ରଟି ଏକ ପଣ୍ଟିପିକାଲ ଶୋଭାଯାତ୍ରାକୁ ଚିତ୍ରଣ କରିଲା। ପୋପ୍ ତାଙ୍କର ଧନୀ ପୋଷାକ ଏବଂ ଟ୍ରିପଲ ମୁକୁଟରେ ସଜ୍ଜିତ ହୋଇଥିଲେ, ଘୋଡ଼ା ଉପରେ ଚମତ୍କାର ଭାବରେ ସୁଜସିତ ହୋଇଥିଲେ, ତୁରି ବାଜିବା ପୂର୍ବରୁ ଏବଂ ଏକ ଚମତ୍କାର ଆରାରେ ସେ ଯାତ୍ରା କରୁଥିଲେ। ଏଠାରେ ଏକ ଉପଦେଶ ଥିଲା ଯାହା ସମସ୍ତ ଶ୍ରେଣୀର ଧ୍ୟାନ ଆକର୍ଷଣ କରିଥିଲା। ଚିତ୍ର ଆଙ୍କିବା ପାଇଁ ଜନସମାଗ ଦେଖିବାକୁ ଆସିଲା। କେହି କେହି ନୈତିକ ପଡ଼ିବାରେ ବିଫଳ ହୋଇପାରିଲେ ନାହିଁ ଏବଂ ଖ୍ରୀଷ୍ଟ ଗୁରୁଙ୍କ ନମ୍ରତା ଏବଂ ପୋପ୍ର ଗର୍ଭ ଏବଂ ଅହଂକାର ମଧ୍ୟରେ ଥିବା ପାର୍ଥକ୍ୟ ଦ୍ୱାରା ଅନେକ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ପ୍ରାଗରରେ ବହୁତ ଗଣ୍ଡଗୋଳ ହୋଇଥିଲା ଏବଂ କିଛି ସମୟ ପରେ ଅପରିଚିତ ବ୍ୟକ୍ତିମାନେ ନିଜ ନିଜ ସୁରକ୍ଷା ପାଇଁ ଯିବା ଆବଶ୍ୟକ ବୋଲି ମନେ କଲେ, କିନ୍ତୁ ସେମାନେ ଯେଉଁ ଶିକ୍ଷା ଦେଇଥିଲେ ତାହା ଭୁଲି ନଥିଲା। ଚିତ୍ରଗୁଡ଼ିକ ହୁସ୍ ମନରେ ଏକ ଗଭୀର ପ୍ରଭାବ ପକାଇଥିଲା ଏବଂ ତାଙ୍କୁ ବାଇବଲ ଏବଂ ୱିକ୍ଲିପ୍ସ ଲେଖାଗୁଡ଼ିକ ନିକଟର ଅଧ୍ୟୟନକୁ ନେଇଗଲା। ଯଦିଓ ସେ ୱିକ୍ଲିପ୍ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ସମସ୍ତ ସଂସ୍କାରକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ, ତଥାପି ସେ ପୋପଙ୍କ ପ୍ରକୃତ ଚିତ୍ରକୁ ଅଧିକ ସୁସ୍ଥ ଭାବରେ ଦେଖିଥିଲେ ଏବଂ ଅଧିକ ଉତ୍ସାହର ସହିତ ଗର୍ଭ ଉଚ୍ଚାଲି ଭାଷା ଏବଂ ହାଇରାଇକ ଦୁର୍ନୀତିକୁ ନିନ୍ଦା କଲେ। ବନ୍ଧୁ, ବୋହେମିଆର ଆଲୋକ ଜର୍ମାନୀ ପର୍ଯ୍ୟନ୍ତ ବିସ୍ତାର କରିଥିଲା। ପ୍ରାଗା ବିଶ୍ୱବିଦ୍ୟାଳୟରେ ବିଶୃଙ୍ଖଳାର ହେତୁ ଶହ ଶହ କର୍ମ ଛାତ୍ର ପ୍ରତ୍ୟାହାର କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ହୁସଙ୍କଠାରୁ ବାଇବଲ ବିଷୟରେ ସେମାନଙ୍କ ପ୍ରଥମ ଜ୍ଞାନ ଗ୍ରହଣ କରିଥିଲେ ଏବଂ ଫେରିବା ପରେ ସେମାନେ ନିଜ ପିତାଙ୍କ ଦେଶରେ ସୁସମାଚାର ପ୍ରଚାର କଲେ। ବନ୍ଧୁ, ଏହିପରି ହୁସଙ୍କ କାର୍ଯ୍ୟ ଆରମ୍ଭ ହୋଇଥିଲା ସେହି ସୁସମାଚାର ପ୍ରଚାର କରିବା ପାଇଁ। ଆର୍ ଏହାର ଅଧିକ ଆମେ କାଲିକୁ ଶୁଣିବା। ଚାଲନ୍ତୁ ସେହି ପରମେଶ୍ୱରଙ୍କ ବାକ୍ୟକୁ ଆମେ ମାନି ଆଗକୁ ଚାଲିବା। ପରମେଶ୍ୱର ଆଜି ଆମମାନଙ୍କୁ ତାଙ୍କ ବାକ୍ୟ ଶୁଣିବା ପାଇଁ ଏହି ଯେଉଁ ସୁଯୋଗ ଦେଇଛନ୍ତି ଆମେ ଧନ୍ୟବାଦ କରିବା ଉଚିତ, ଯେହେତୁ ସମୟ ଏହିପରି ଆସିବ ଯେଉଁ ସମୟରେ ପବିତ୍ର ଶାସ୍ତ୍ର ଆମମାନଙ୍କ ହସ୍ତରେ ନଥିବ କି କେହି ବି ଆସି ଯୀଶୁଙ୍କ ବିଷୟରେ କହିପାରିବେ ନାହିଁ। ଏହିପରି ସମୟ ଆସିବ, ସେହି ସମୟ ପାଇଁ ପ୍ରସ୍ତୁତ ହେବା ପାଇଁ ଚାଲନ୍ତୁ। ଯାହା ଯାହା ଆମେ ରେଡ଼ିଓ ମାଧ୍ୟମ ଦ୍ୱାରା, ପତ୍ରିକା ଦ୍ୱାରା, ବାଇବଲ ଦ୍ୱାରା ବା ଟିଭି ଦ୍ୱାରା ଶୁଣୁଛୁ ଈଶ୍ୱରଙ୍କ ବାକ୍ୟ, ସେହି ବାକ୍ୟକୁ ମନରେ ରଖି ବାଇବଲ ପଢ଼ି ଆଗକୁ ବଢ଼ିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
Yeah।